ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖ୍ୟ ଖବର। ଆଘର ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନଥି ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ଭିନ୍ ଭିନ୍ ଜାଗାନୁ ଆଜି ପାଲିତ ହେଉଛି ଇଷ୍ଟର ପରବ। ରାଇଜେ ଏବା ମଙ୍ଗଳବାରନୁ ସ୍କୁଲମାନଙ୍କୁ ହେବା ସକାଳ ପଢ଼ା। ଆଉ ରାଜ୍ୟର ଖୋବ ଜାଗାନୁ ଏବା 24 ଘଣ୍ଟା ଭିତରେ 2-4 ଡିଗ୍ରୀ ତ କମ୍ବା ତାତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଘର ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଥି ସମ୍ମାନିତ କରିଛନ୍। ଶ୍ରୀ ଆଡଭାନୀଙ୍କର ନୂଆଦିଲ୍ଲୀ ନଥିବାର ଘରକେ ଯାଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶ୍ରୀ ଆଡଭାନୀଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଲ୍ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକରି କହିଛନ୍ତି ଯେ ଲାଲକୃଷ୍ଣ ଆଡଭାନୀ 70 ବର୍ଷନୁ ଅତ୍କା ସମୟ ଧରିକରି ଦେଶ ଲାଗି ଖୁବ୍ ନିଷ୍ଠା ଆର୍ ଦକ୍ଷତାର ସାଙ୍ଗେ କାମ କରିଛନ୍। ଗୃହମନ୍ତ୍ରୀ ଆର୍ ଉପପ୍ରଧାନମନ୍ତ୍ରୀ ଭାବେ ସେ ସବୁବେଳେ ଜାତୀୟ ସ୍ୱାର୍ଥକେ ପ୍ରାଧାନ୍ୟ ଦେଇଥିଲେ। ସେଥିଲାଗି ସେ ଦଲ ବାହାରେ ବି ଲୁକର ସମ୍ମାନ ଆର୍ ପ୍ରଶଂସା ପାଇଛନ୍। ଦେଶର ଭିନ୍ ଭିନ୍ ଇଲାକାନୁ ଆଜି ଖ୍ରୀଷ୍ଟ ଧର୍ମକେ ମାନୁଥିବାର ଭାଇ ବହିନମାନେ ଖୁବ୍ ଶ୍ରଦ୍ଧାର ସଙ୍ଗେ ଇଷ୍ଟର ପରବ ପାଳନ କରିଛନ୍। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖ୍ରୀଷ୍ଟ ଧର୍ମକେ ମାନୁଥିବାର ଭାଇ ବହିନମାନଙ୍କୁ ଇଷ୍ଟର ପରବର ଶୁଭେଚ୍ଛା ଜଣାଇଛନ୍। ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ପ୍ରତୀକ ଭାବେ ପାଳନ କରାଯାଉଥିବା ଇଷ୍ଟର ଆମକୁ ତ୍ୟାଗ ଆର୍ କ୍ଷମାର ବାଟ ଦେଖାସି। ଯୀଶୁଖ୍ରୀଷ୍ଟ ଆମକୁ ଶାନ୍ତି ଆଉ ସଦ୍ଭାବର ଶିକ୍ଷା ଦେଉଛନ୍ ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ବିଶ୍ୱାସ ରହିଛି ଯେ ପ୍ରଭୁ ଯୀଶୁ ଶୁଭ ଶୁକ୍ରବାର ଗ୍ରୁପ୍ ଫ୍ରାଇଡେ ଦିନ କୃଷବିଦ୍ଧ ହେବାର 3 ଦିନ ଉତାରୁ ରବିବାର ଦିନ ଫେର୍ ଘାଏ ଜୀବନ ପାଇଥିଲେ। ପ୍ରଭୁ ଯୀଶୁଙ୍କର ଏହି ପୁନରୁତ୍ଥାନକେ ସାରା ପୃଥିବୀନ ଇଷ୍ଟର ପରବ ଭାବେ ପାଳନ କରାଯାଇଛି। ଇଷ୍ଟର ପରବ ସାଙ୍ଗେ 40 ଦିନ ଧରିକରି ଚାଲିଥିବାର ଲେଣ୍ଟ ମାସ ଶେଷ ହେସି। ଆଜି ରାଇଜର ଭିନ୍ ଭିନ୍ ଗୀର୍ଜାଘରମାନଙ୍କୁ ଇଷ୍ଟର ପରବ ଲାଗି ଖାସ୍ କାର୍ଯ୍ୟକ୍ରମମାନ ହୋଇଛି। ଖ୍ରୀଷ୍ଟ ଧର୍ମକେ ମାନୁଥିବା ଲୋକେ ନିଜର ଲୋକବାକର ସମାଧି ଜାଗାନ ଫୁଲ ଅର୍ପିକରି ମହମବତୀ ଜଲେଇକରି ପରବ ମନାସନ୍। ଇତାର ସଙ୍ଗେ ପବିତ୍ର ବାଇବେଲ ଭିଲ୍ ପାଠ କରାଯାଏସି। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀଥି ନାଁ ଲେଖା ଲାଗି ଆଇବାକାଲ ସୋମବାର ଦିନ ପଞ୍ଜୀକରଣ ମୂଲ ହୋଇକରି 15 ତାରିଖ ତକ୍ ଚାଲିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ବିଜ୍ଞପ୍ତି ବାହାର କରାଯାଇଛି। ବିଜ୍ଞପ୍ତି ଅନୁସାରେ ଅଭିଭାବକମାନେ ମନୋନୀତ କେନ୍ଦ୍ରୀୟ ବିଦ୍ୟାଳୟଥି ନିଜର ପିଲାଙ୍କର ନାଁ ଲେଖା ଲାଗି ଅନ୍ଲାଇନ୍ଥି ପଞ୍ଜୀକରଣ କରିପାରିବେ। 19 ତାରିଖ ଦିନ ପ୍ରଥମ ପ୍ରୋଭିଜନାଲ ଲିଷ୍ଟ ବାହାରବା। ସେନ୍ତା ଦ୍ୱିତୀୟ ପ୍ରୋଭିଜନାଲ ଲିଷ୍ଟ 29 ତାରିଖ ଆର୍ ତୃତୀୟ ପ୍ରୋଭିଜନାଲ ଲିଷ୍ଟ ମେ 8 ତାରିଖ ଦିନ ବାହାରବା। ଆଉ ହେ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ନାଁ ଲେଖାଯିବା। ସୁନ୍ଦରଗଡ଼ ଜିଲ୍ଲାନ 5 ନମ୍ଘର ଖେପେ ଆଇବା ମେ 20 ତାରିଖ ସାଧାରଣ ନିର୍ବାଚନ ଲାଗି ଭୋଟ୍ ହେବା। ନିର୍ବାଚନ ପ୍ରସ୍ତୁତି ବାବଦେ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ଦାସ କହିଛନ୍,
ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ଥର ନିର୍ବାଚନରେ ମୋଟ 15,67,065 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 7,73,571 ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା 7,93,327 ତୃତୀୟ ଲିଙ୍ଗୀଙ୍କ ସଂଖ୍ୟା 167 18-19 ବର୍ଷ ମଧ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା 37,617 ରହିଥିବା ବେଳେ 20-29 ବର୍ଷ ବୟସ ମଧ୍ୟରେ ଭୋଟରଙ୍କ ସଂଖ୍ୟା 3,27,000 ରହିଛି। ଜିଲ୍ଲାର ମୋଟ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା 1,847 ସେଥିମଧ୍ୟରୁ ଗ୍ରାମାଞ୍ଚଳରେ 1,419 କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସହରାଞ୍ଚଳରେ 428 କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ। ଆଗାମୀ ଦିନରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନରେ ସାମିଲ ହେବା ପାଇଁ ଜିଲ୍ଲାପାଳ ଡକ୍ଟର ଗାଭ୍ରି ପରାଗ ହର୍ଷଦ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସୂଚନା ଦେଇଛନ୍ତି ରାଉରକେଲା ଜିଲ୍ଲା ପୋଲିସ ଡିଆଇଜି ଶ୍ରୀ ମିତ୍ରଭାନୁ ମହାପାତ୍ର।
ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟିକୁ ସୁଦୃଢ଼ କରିଛୁ। ବର୍ତ୍ତମାନ ଆମେ ଗତକାଲି ଗୋଟେ ସମଗ୍ର ପୋଲିସ ଜିଲ୍ଲାରେ ଲିକର ରେଡ୍ କରିଥିଲୁ। ସେ ରେଡ୍ରେ ଆମେ 903 ଲିଟର ଫରେନ୍ ଲିକର ସିଜ୍ କରାଯାଇଛି ଏବଂ ତାର ଫରୱାର୍ଡ ଓ ବ୍ୟାକୱାର୍ଡ ଲିଙ୍କେଜ୍ ଆମେ ଖୋଜିଛୁ। ଯାହା ବାୟର ସେଲର ସେଟା ଯଦି ସେ ଅନ୍ୟ ଗାଁରେ ସପ୍ଲାଇ ହେଉଛି, ଭୋଟରଙ୍କୁ ଇନ୍ଫ୍ଲୁଏନ୍ସ କରିବା ପାଇଁ ଯଦି ବ୍ୟବସ୍ଥା ପ୍ରଚେଷ୍ଟା ଯଦି କିଏ କରୁଛନ୍ତି, ଆମେ ତା ପ୍ରତି ମଧ୍ୟ ଷ୍ଟ୍ରିକ୍ ଲିଗାଲ ଆକ୍ସନ ନେବୁ। ତା ବ୍ୟତୀତ ଇଲେକ୍ସନ କମିଶନର କ୍ରାଇଟେରିଆ ଅଛି, ସେହି ହିସାବରେ ଫୋର୍ ଡିପ୍ଲୋୟମେଣ୍ଟ ହୋଇଛି। ବିଶେଷ କରି ମାଓ ଅଧ୍ୟୁଷିତ ଏରିଆରେ ଆମେ ସିଆର୍ପିଏଫ୍ ସିଏପିଏଫ୍ ଦ୍ୱାରା ଏବଂ ଆମର ଡିଭିଏଫ୍ ଦ୍ୱାରା ଅପରେସନ ବି କରୁଛୁ ଏବଂ ଆଶା କରୁଛି ଇଲେକ୍ସନ ପିସ୍ଫୁଲି କଣ୍ଡକ୍ଟ ହୋଇପାରିବ।
ରାଉରକେଲାରୁ ଆକାଶବାଣୀ ସମାଜ ପାଇଁ ସଞ୍ଜୟ କୁମାର ଦାସ।
ପୁରୀ ଶ୍ରୀମନ୍ଦିର ନ ଆଇବାକାଲି ଚୈତ୍ର କୃଷ୍ଣ ସପ୍ତମୀ ତିଥି ଶ୍ରୀବିଗ୍ରହମାନଙ୍କର ଖସାପୋଡ଼ା ଲାଗି ନୀତି ହେବା ହେଥିଲାଗି ଆଇବାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ଉପରବେଳା 6 ରାତି 10 ବଜା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଖସାପୋଡ଼ା ଲାଗି ହେଉଛି ଗୋଟିଏ ଗୁପ୍ତ ନୀତି। ଏହି ନୀତି ଶ୍ରୀଜୀଉଙ୍କର ଶ୍ରୀପୟରର ସୁରକ୍ଷା ଲାଗି କରାଯାଏସି। ମହାପ୍ରଭୁଙ୍କର ଶ୍ରୀପୟରକେ ଧୂପ କପଡ଼ାଥି ଢାପି ଦିଆଯାଏସି। ଏହି ନୀତି ଲାଗି ଆଘର ଦିନ ଦେଉଳକରଣ ଧୂପ କପଡ଼ା ଧୁଇ ଶୁଖାଇକରି ଗାରଦନ ଜମା ଦେସନ୍, ସେନ୍ତା ଶୁଦ୍ଧ ସ୍ୱାର ଖଳି ଆର୍ କଇଁଥ ଅଠା ଯୁଗାସନ୍। ମଇଦାନର ଧୂପ ଉତରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇସି। ବେହରେଣ ଦ୍ୱାର ଦେଇକରି ଦୈତାପତିମାନେ ଗର୍ଭଗୃହକେ ଯାଇକରି ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି କରସନ୍। ରାଇଜା ଏବା ମଙ୍ଗଳବାରନୁ ସ୍କୁଲମାନଙ୍କୁ ସକାଳ 7:30 ବଜେ ତକ ପଢ଼ା ହେବା ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଆର୍ ବେସରକାରୀ ସ୍କୁଲମାନଙ୍କ ଲାଗି ଲାଗୁ ହେବା ବୋଲି ସ୍ୱଷ୍ଟ କରାଯାଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ରାଇଜା 1-12 କ୍ଲାସ ତକ ସ୍କୁଲ ସମୟ ବଦଳାଯାଇଛି। ଏତାର ସଙ୍ଗେ ସ୍କୁଲମାନଙ୍କୁ ପିଇବାର ପାନ୍, ଓଆର୍ଏସ୍ ପ୍ୟାକେଟ୍ ରଖବାର ସାଙ୍ଗେ ବାକି ଦରକାରୀ ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ନିଜର ଜିଲ୍ଲାମାନଙ୍କର ପାଗର ସ୍ଥିତି ଦେଖିକରି ସ୍କୁଲ ସମୟ ବାବଦେ ନିଷ୍ପଭି ନେଇପାରିବେ ବୋଲି ସ୍କୁଲ ଆଉ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି। ସେଆଡ଼େ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ 2024-25 ଶିକ୍ଷାବର୍ଷର କ୍ୟାଲେଣ୍ଡର ବାହାରିଛି। କ୍ୟାଲେଣ୍ଡରଥି ପ୍ରାଥମିକ ଆଉ ମାଧ୍ୟମିକ ଶ୍ରେଣୀରେ ଛୁଟି ବାବଦ ସୂଚନା ଦିଆଯାଇଛି। ସେ ଅନୁସାରେ ଶିକ୍ଷାବର୍ଷରେ 231 କାର୍ଯ୍ୟ ଦିବସ ଥିବାର ବେଳେ ଏ ବର୍ଷର ମେ 6 ଜୁନ୍ 17 ତାରିଖ ତକ ଖରା ଛୁଟି ହେବା। ସମ୍ବଲପୁର ସହରଥି ପୁଲିସ୍ ସେବାକେ ଉନ୍ନତ କରବାର୍ ଲାଗି ଜିଲ୍ଲା ପୁଲିସ୍ ତରଫରୁ ସହରର ଭିନ୍ ଭିନ୍ ଜାଗାନ 8 ଚେକ୍ପୋଷ୍ଟ ବସାଯାଇଛି ବୋଲି ଏସ୍ପି ମୁକେଶ କୁମାର ଭାମୁ କହିଛନ୍। ସେ କହିଛନ୍ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ନାକାବନ୍ଦୀ ଜୋରଜାର କରାଯାଇଥିବା ବେଳେ ଏପ୍ତକ୍ ଦୁର୍ଗାପାଲି, ଜିଲ୍ଲା ସ୍କୁଲ ଛକ, ଚାଁପୁର ସହିତ 8 ଜାଗାନ ଚେକ୍ପୋଷ୍ଟ ବସାଯାଇଛି। ସହରର ମଝାନ ଥିବାର ଫ୍ଲାଏଓଭର ଦେଇକରି ଯେନ୍ତା କେହି ଅପରାଧୀ ଭାଗି ଯାଇ ନାପାରନ୍ ସେଥିଲାଗି ଫ୍ଲାଏଓଭର ମଝାନ ବିଲ୍ ଗୋଟିଏ ଚେକ୍ପୋଷ୍ଟ କରାଯାଇଛି। ସହରରେ ଆଉ 5-6 ଚେକ୍ପୋଷ୍ଟ ବସାବାର ଯୋଜନା ରହିଛି ବୋଲି ସେ କହିଛନ୍।
ନାଇଁ ଦେଖନ୍ତୁ, ସବୁ ସବୁବେଳେ ଆମର ସହରରେ ଯେଉଁ ଲଣ୍ଡ ଅର୍ଡର ବ୍ୟବସ୍ଥା ହେଉଛି ସବୁଥିରେ ପ୍ରାଥମିକ ରହୁଛି। ଲୋକଙ୍କୁ ଯଦି କେଉଁ ଟାଇମ୍ରେ ବି ଯଦି ଅସୁବିଧା ହେବ ସେ ତାଙ୍କୁ ଥାନାକୁ ଯାବନି, ସେ ଅନ୍ ରୋଡ୍ରେ ବି ଜାଣିପାରିବେ, ପାଖରେ ବି ଆମେ ପୁଲିସ ପ୍ରେଜେନ୍ସ ରହିବୁ। ଓଭର ବ୍ରିଜ ଯେବେ ଲାଗିଛନ୍ତି ସେ ସ୍ପେଶାଲି ସେ ଗୋଟେ ଏମିତି ରୁଟ୍ ଥିଲା ଯେଉଁରେ ଇଜିଲି ସ୍କେପ୍ ପାଇଁ ଥିବ, ତ ତାଙ୍କ ମଝିରେ ଯଦି ରହିବ ତ ଆମର ଡ୍ରେସିଂ ବଢ଼ିଆ ରହିବ, କିଏ ଲୋକ ଆସୁଛନ୍ତି କିଏ ଲୋକ ଯାଉଛନ୍ତି ସେଥିପାଇଁ ଆମେ ଲଗାଇଛୁ।
ସମ୍ବଲପୁର ମହାନଗର ନିଗମର ହୀରାକୁଦ ଇଲାକାନ ଝାଡ଼ାମାତି ଆକ୍ରାନ୍ତଙ୍କ ସଂଖ୍ୟା 200 ଡେଗିଛି ବୋଲି ସରକାରୀ ଭାବେ ସୂଚନା ମିଳିଛି। ଆଜି ଗୋଟେ ଦିନ 7 ଝାଡ଼ାମାତି ଆକ୍ରାନ୍ତ ହୀରାକୁଦ ହାସ୍ପାତାଲକେ ଆସିଥିବା ବେଳେ 2 ହାସ୍ପାତାଲରୁ ଭର୍ତ୍ତି କରାଯାଇଛି ବୋଲି ମେଡିକାଲ ଅଫିସର ଡାକ୍ତର ଅନମୋଲ ମିଞ୍ଜ କହିଛନ୍। ତାଙ୍କର ସୂଚନା ଅନୁସାରେ ବାକି 5 ଆଉଟଡୋର୍ରୁ ଚିକିତ୍ସା କରିକରି ଘରକେ ଛାଡ଼ି ଦିଆଯାଇଛି। ସେନ୍ଦା ସମ୍ବଲପୁରର ଚେରୁଆପାଡ଼ନ 5, ମୈତ୍ରୀନଗର ଆର୍ ମାତୃବିହାର ଇଲାକାନୁ 10 ଝାଡ଼ାବାତି ଆକ୍ରାନ୍ତ ଚିହ୍ନଟ ହେବାର ଉତରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକେ ଘର ଯାଇକରି ଲୋକର ସ୍ୱାସ୍ଥ୍ୟ ଅବସ୍ଥା ବୁଝବାର ସାଙ୍ଗେ ଉଷ ବାଣ୍ଟିଛନ୍। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ୱାଇସ୍ଜେଟ୍ ଦିଲ୍ଲୀକେ ଚଲାଉଥିବାର ବିମାନ ସେବାକେ ଆଜିଠାନୁ ବନ୍ଦ କରିଛି। ଇତାରାଘନୁ ସ୍ୱାଇସ୍ଜେଟ୍ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଆର୍ ମୁମ୍ବାଇକେ ବିମାନ ସେବା ବନ୍ଦ କରିଥିଲା। ଏଣୁ ଜଣାଇ ଦିଆଯାଇପାରେ ଯେ 2021 ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନ ବନ୍ଦରନୁ ଜାତୀୟ ସ୍ତରର ଉଡ଼ାନ ପର୍ବ ଅବସରରେ ଝାରସୁଗୁଡ଼ାନୁ ଭିନ୍ ଭିନ୍ ଜାଗାକେ ବିମାନ ସେବା ମୁଲ କରିଥିଲେ। କାଲବୈଶାଖୀର ପ୍ରଭାବଥି ଭିତରିଆ ଆର୍ ସମୁଦ୍ରଖଣି ଇଲାକାର କିଛି ଇଲାକାନୁ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇଥିବାରୁ ଆଇବା 24 ଭିତରେ ରାଜ୍ୟର ଖୋପ୍ଟେ ଜାଗାନୁ ଦିନର ତାତି 2-4 ଡିଗ୍ରୀ ତକ୍ କମ୍ବା, ହେଲେ ତାର୍ ଉତରୁ ଫେର୍ ତାତି 3-4 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆଇବାକାଲି ସକାଳ ତକ୍ ପଶ୍ଚିମ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ସହିତ ରାଜ୍ୟର କେତେଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନୁ ଘଡ଼ଘଡ଼ି ସାଙ୍ଗେ ହାଲ୍କା ବର୍ଷା ହୋଇପାରେ। ଆଜିର ଦିନର ତାତି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନ 38.6, ବଲାଙ୍ଗୀରନ 38, ନୂଆପଡ଼ା ଆର୍ ସୁନ୍ଦରଗଡ଼ନ 37.4, ଭବାନୀପାଟନା ଆର୍ ବରଗଡ଼ନ 37, ରାଉରକେଲାନ 36.6, ସମ୍ବଲପୁରନୁ 36.5, ସୋନପୁରନୁ 35.2 ଆର୍ ଦେବଗଡ଼ନୁ 34.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଘର ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନଥି ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ଭିନ୍ ଭିନ୍ ଜାଗାନୁ ଆଜି ପାଲିତ ହେଉଛି ଇଷ୍ଟର ପରବ। ରାଇଜେ ଆଇବା ମଙ୍ଗଳବାରନୁ ସ୍କୁଲମାନଙ୍କୁ ହେବା ସକାଳ ପଢ଼ା, ଆଉ ରାଜ୍ୟର ଖୋପ ଜାଗାନୁ ଆଇବା 24 ଭିତରେ 2-4 ଡିଗ୍ରୀ ତ କମ୍ବା ତାତି। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।